ಆಕಾಶವಾಣಿ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଆସାମ ବିଧାନସଭା ନିର୍ବାଚନ ନିମନ୍ତେ ପ୍ରଚାର କାର୍ଯ୍ୟର ଶେଷ ପର୍ଯ୍ୟାୟରେ ଆଜି 3 ର୍ୟାଲିକୁ ଉଦ୍ବୋଧନ ଦେବେ ପ୍ରଧାନମନ୍ତ୍ରୀ। ପଶ୍ଚିମ ଏସିଆ ପରିସ୍ଥିତି ମଧ୍ୟରେ ଇସ୍ରାଏଲ୍କୁ ଆସନ୍ତା ମଇ ମାସ 31 ପର୍ଯ୍ୟନ୍ତ ବିମାନ ସେବା ବନ୍ଦ ରଖିଲା ଏୟାର ଇଣ୍ଡିଆ। ପଶ୍ଚିମ ଏସିଆ ବିବାଦର ବର୍ତ୍ତମାନର ପରିସ୍ଥିତି ଉପରେ ଇରାନ ଓ କତ୍ତାର ସହ ଆଲୋଚନା କଲେ ବୈଦେଶିକ ମନ୍ତ୍ରୀ। ଦେଶରେ 5 କିଲୋଗ୍ରାମ ବିଶିଷ୍ଟ ଏଲ୍ପିଜି ସିଲିଣ୍ଡର ବିତରଣ ଲାଗି ନିଷ୍ପତ୍ତି ହୋଇଥିବା ପେଟ୍ରୋଲିୟମ ମନ୍ତ୍ରଣାଳୟର ସୂଚନା। ଏବଂ ଆଇପିଏଲ୍ କ୍ରିକେଟ୍ରେ ଗତକାଲି ଅନୁଷ୍ଠିତ 2 ମ୍ୟାଚ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ବିଜୟୀ। ଆଜି ଅନୁଷ୍ଠିତ ହେବ ପଞ୍ଜାବ କିଙ୍ଗ୍ସ ଓ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ମ୍ୟାଚ୍। ଆସାମରେ ବିଧାନସଭା ନିର୍ବାଚନ ନିମନ୍ତେ ଦଳୀୟ ପ୍ରଚାର ପାଇଁ ପ୍ରଧାନମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ନରେନ୍ଦ୍ର ମୋଦି ଆଜି 3 ନିର୍ବାଚନୀ ର୍ୟାଲିକୁ ଉଦ୍ବୋଧନ ଦେବେ। ଗତ ସନ୍ଧ୍ୟାରେ ଶ୍ରୀ ମୋଦି ଗୁଆହାଟୀରେ ପହଞ୍ଚିଛନ୍ତି। ଆଜି ଶ୍ରୀ ମୋଦି ବଜାଲି ଜିଲ୍ଲାର ଭବାନୀପୁରଠାରୁ ନିର୍ବାଚନୀ ପ୍ରଚାର ଆରମ୍ଭ କରିବେ। ପରେ ସେ ହୋଜାଇ ଏବଂ ଦିବ୍ରୁଗଡ଼ରେ ନିର୍ବାଚନୀ ର୍ୟାଲିକୁ ଉଦ୍ବୋଧନ ଦେବାର କାର୍ଯ୍ୟସୂଚୀ ରହିଛି। ଆସାମରେ ଆସନ୍ତା 9 ମତଦାନ ହେବାକୁ ଥିବାବେଳେ ଶେଷ ପର୍ଯ୍ୟାୟ ନିର୍ବାଚନ ପ୍ରଚାର ଜାରି ରହିଛି। ପଶ୍ଚିମ ଏସିଆରେ ଚାଲିଥିବା ଯୁଦ୍ଧ ମଧ୍ୟରେ ଏୟାର ଇଣ୍ଡିଆ ଇସ୍ରାଏଲ୍କୁ ଏହାର ବିମାନ ସେବା ସ୍ଥଗିତ ରଖିଛି। ଏୟାର ଇଣ୍ଡିଆର ଜଣେ ଅଧିକାରୀ କହିଛନ୍ତି ଏୟାରଲାଇନ୍ସ ନୂଆଦିଲ୍ଲୀରୁ ତେଲ୍ ଆଭିଭ୍ ମାର୍ଗରେ ଆସନ୍ତା ମଇ 31 ପର୍ଯ୍ୟନ୍ତ ଉଡ଼ାଣ ସ୍ଥଗିତ ରଖିଛି। ଅଧିକାଂଶ ବିମାନ କର୍ତ୍ତୃପକ୍ଷ ତେଲ୍ ଆଭିଭ୍ ମାର୍ଗରେ ସେମାନଙ୍କର କାର୍ଯ୍ୟ ସ୍ଥଗିତ ରଖିଛନ୍ତି ଏବଂ କେବଳ ଇସ୍ରାଏଲି ବିମାନ ସେବା ପ୍ରଦାନକାରୀମାନେ କଠୋର କଟକଣା ମଧ୍ୟରେ କାର୍ଯ୍ୟ କରୁଛନ୍ତି। ବିମାନ ସେବା ସ୍ଥଗିତ ହେବା ଫଳରେ ଇସ୍ରାଏଲ୍ରେ ରହୁଥିବା 40,000 ଅଧିକ ଭାରତୀୟଙ୍କ ମଧ୍ୟରେ ଚିନ୍ତା ସୃଷ୍ଟି ହୋଇଛି। ଇସ୍ରାଏଲ୍ ଛାଡ଼ିବାକୁ ଚାହୁଁଥିବା ଭାରତୀୟମାନଙ୍କୁ ସ୍ଥଳପଥ ଦେଇ 2 ପ୍ରବେଶ କରି ଜୋର୍ଡାନ୍ କିମ୍ବା ମିସର ଦେଇ ଯିବାକୁ ପଡ଼ିବ। ତେଲ୍ ଆଭିଭ୍ରେ ଥିବା ଭାରତୀୟ ଦୂତାବାସ ବିଭିନ୍ନ ଉପାୟରେ ଯାତ୍ରା କରିବାକୁ ଚାହୁଁଥିବା ଲୋକଙ୍କୁ ସହାୟତା କରୁଛି। ଦୂତାବାସ ଭାରତୀୟ ନାଗରିକମାନଙ୍କ ସହିତ ନିୟମିତ ଯୋଗାଯୋଗରେ ରହିଛି ଏବଂ 24 ଜରୁରୀକାଳୀନ ସହାୟତା କେନ୍ଦ୍ର ଖୋଲିବା ସହ ପଞ୍ଜୀକରଣ ଅଭିଯାନ ଜୋର କରିଛି। ରାଷ୍ଟ୍ରଦୂତ ଜେପି ସିଂ ଏବଂ ଦୂତାବାସ ପକ୍ଷରୁ ଇସ୍ରାଏଲ୍ରେ ରହୁଥିବା ଭାରତୀୟ ଶ୍ରମିକ ଏବଂ ଛାତ୍ରମାନଙ୍କ ସହିତ ଆଭାସୀ ଜରିଆରେ ଆଲୋଚନା କରି ସେମାନଙ୍କୁ ସମସ୍ତ ସହାୟତା ଯୋଗାଇଦେବା ଲାଗି ଆଶ୍ୱାସନା ଦେଇଛନ୍ତି। ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ଇରାନ୍ର ବୈଦେଶିକ ମନ୍ତ୍ରୀ ଆବାସ ଆରାଗାଛି ଏବଂ କତାର ପ୍ରଧାନମନ୍ତ୍ରୀ ଶେଖ୍ ମହମ୍ମଦ ବିନ୍ ଅବଦୁଲ ରହମାନ ବିନ୍ ଜସିମ୍ ଅଲ୍ ଥାନିଙ୍କ ସହ ଗତକାଲି ଆଲୋଚନା କରିଛନ୍ତି। ସମ୍ପୃକ୍ତ ନେତାମାନେ ପଶ୍ଚିମ ଏସିଆ ବିବାଦର ବର୍ତ୍ତମାନର ପରିସ୍ଥିତି ଉପରେ ଆଲୋଚନା କରିଥିଲେ। ଡକ୍ଟର ଜୟଶଙ୍କର ମଧ୍ୟ ୟୁଏଇର ବୈଦେଶିକ ମନ୍ତ୍ରୀ ଶେଖ୍ ଅବଦୁଲ୍ଲା ବିନ୍ ଜାୟେଦ୍ ଅଲ୍ ନାହାନ୍ଙ୍କ ସହ ଫୋନ୍ ଯୋଗେ ବାର୍ତ୍ତାଳାପ କରିଛନ୍ତି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଇରାନ୍କୁ ପୁଣି ଚେତାବନୀ ଦେବା ପରେ ଉତ୍ତେଜନା ବୃଦ୍ଧି ପାଇଥିବାରୁ ଡକ୍ଟର ଜୟଶଙ୍କର ଆଲୋଚନା କରିଥିବା ଜଣାପଡ଼ିଛି। ଇରାନ୍ ବିଶ୍ୱ ତୈଳ ଏବଂ ଏଲ୍ଏନ୍ଜିର ପ୍ରାୟ 20% ପରିଚାଳନା କରୁଥିବା ହର୍ମୁଜ୍ ପ୍ରଣାଳୀକୁ ଅବରୋଧ କରିବା ପରେ ବିଶ୍ୱ ତୈଳ ଏବଂ ଗ୍ୟାସ୍ ମୂଲ୍ୟ ବୃଦ୍ଧି ପାଇଛି। ପଶ୍ଚିମ ଏସିଆ ଭାରତର ଶକ୍ତିକେନ୍ଦ୍ର ପାଇଁ ଏକ ପ୍ରମୁଖ ଉତ୍ସ ହୋଇଛି। ଅନ୍ୟପକ୍ଷରେ ଇରାନ୍ର ସଂସ୍କୃତି ମନ୍ତ୍ରୀ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କ ଚେତାବନୀକୁ ଖାରଜ କରିବା ସହ ତାଙ୍କୁ ଜଣେ ଅସ୍ଥିର ଏବଂ ଭ୍ରମାତ୍ମକ ବ୍ୟକ୍ତି ବୋଲି କହିଛନ୍ତି। ଏକ ସମ୍ବାଦ ସଂସ୍ଥାକୁ ସାକ୍ଷାତକାରରେ ସଂସ୍କୃତି ମନ୍ତ୍ରୀ ସୟଦ ରେଜା ସାଲିହି ଆମିରି କହିଛନ୍ତି ଇରାନ୍ ସାଧାରଣତଃ ଡୋନାଲ୍ଡ ଟ୍ରମ୍ପ୍ଙ୍କ ବକ୍ତବ୍ୟ ପ୍ରତି ଧ୍ୟାନ ଦିଏ ନାହିଁ, କାରଣ ଇରାନ୍ ବିଶ୍ୱାସ କରେ ଯେ ଟ୍ରମ୍ପ୍ଙ୍କ ବ୍ୟକ୍ତିଗତ ଆଚରଣଗତ ଏବଂ ମନ୍ତବ୍ୟରେ ସନ୍ତୁଳନ ଅଭାବ ରହିଛି। ସେ କହିଛନ୍ତି ଯେ ହର୍ମୁଜ୍ ପ୍ରଣାଳୀ ବିଶ୍ୱ ପାଇଁ ଖୋଲା କିନ୍ତୁ ଇରାନ୍ର ଶତ୍ରୁମାନଙ୍କ ପାଇଁ ବନ୍ଦ ରହିଛି। ପଶ୍ଚିମ ଏସିଆ ବିବାଦ ମଧ୍ୟରେ ହର୍ମୁଜ୍ ପ୍ରଣାଳୀ ବନ୍ଦ ରହିବା ନେଇ ଓମାନ ଏବଂ ଇରାନ୍ ସେହି ସାମୁଦ୍ରିକ ପଥକୁ ସୁବ୍ୟବସ୍ଥିତ କରିବା ଲାଗି ଆଲୋଚନା କରିଛନ୍ତି। ସେହି ଜଳପଥ ଦେଇ ସୁରକ୍ଷିତ ନୌ ପରିବହନ ପୁନଃସ୍ଥାପନ ପାଇଁ ବିକଳ୍ପ ଅନୁସନ୍ଧାନ କରିବା ନିମନ୍ତେ ଉଭୟ ଦେଶର ଅଧିକାରୀମାନେ ବୈଷୟିକ ବିଶେଷଜ୍ଞଙ୍କ ସହିତ ଆଲୋଚନା କରିଛନ୍ତି। ଫେବୃୟାରୀ ଶେଷ ଭାଗରେ ଆରମ୍ଭ ହୋଇଥିବା ଆମେରିକା ଏବଂ ଇସ୍ରାଏଲ୍ ଆକ୍ରମଣ ପରେ ଇରାନ୍ ଜାହାଜ ପରିବହନକୁ ଟାର୍ଗେଟ୍ କରିବା ପରେ ହର୍ମୁଜ୍ ପ୍ରଣାଳୀ ଗୁରୁତର ଭାବରେ ବାଧାପ୍ରାପ୍ତ ହୋଇଛି। ଏହି ସଂଘର୍ଷ ଯୋଗୁଁ ପଡ଼ୋଶୀ ଦେଶଗୁଡ଼ିକର ଶକ୍ତି ଭିତ୍ତିଭୂମି ପ୍ରଭାବିତ ହେବା ସହ ବିଶ୍ୱ ଅର୍ଥନୈତିକ ଅସ୍ଥିରତା ଆଡ଼କୁ ଗତି କରୁଛି। ସୂଚନା ଅନୁଯାୟୀ ହର୍ମୁଜ୍ ପ୍ରଣାଳୀରେ ଜାହାଜ ଚଳାଚଳକୁ ନିୟନ୍ତ୍ରଣ କରିବା ଲାଗି ଇରାନ୍ ଓମାନ ସହିତ ଯୁଦ୍ଧ ପରବର୍ତ୍ତୀ ସାମୁଦ୍ରିକ ପ୍ରୋଟୋକଲ୍ ପ୍ରସ୍ତାବ ଦେଇଛି। ସେଣ୍ଟ କିଟ୍ସ ଏବଂ ନେଭିସ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡେନ୍ଜିଲ୍ ଡଗ୍ଲାସ୍ ଗତକାଲି ସନ୍ଧ୍ୟାରେ ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ତାଙ୍କର ଗସ୍ତ ଦୁଇ ଦେଶ ମଧ୍ୟରେ ଐତିହାସିକ ସମ୍ପର୍କକୁ ସୁଦୃଢ଼ କରିବା ସହ ସହଯୋଗ ବିସ୍ତାର କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସାବ୍ୟସ୍ତ ହେବ। ତାଙ୍କ ଗସ୍ତ ସମୟରେ ଭାରତରେ ସେଣ୍ଟ କିଟ୍ସ ଏବଂ ନେଭିସ୍ର ଉଚ୍ଚାୟୁକ୍ତ କାର୍ଯ୍ୟାଳୟ ଉଦ୍ଘାଟନ କରାଯିବାର କାର୍ଯ୍ୟସୂଚୀ ରହିଛି। ଦେଶରେ 5 କିଲୋଗ୍ରାମ ବିଶିଷ୍ଟ ଏଲ୍ପିଜି ସିଲିଣ୍ଡର ଉପଲବ୍ଧ କରାଇବା ଲାଗି ସରକାର ପଦକ୍ଷେପ ନେଇଛନ୍ତି। ଏଲ୍ପିଜି ବିତରଣ କେନ୍ଦ୍ରଗୁଡ଼ିକରେ ବୈଧ ଚିହ୍ନଟ ପ୍ରମାଣପତ୍ର ଦେଖାଇ 5 କିଲୋଗ୍ରାମ ବିଶିଷ୍ଟ ସିଲିଣ୍ଡର କ୍ରୟ କରାଯାଇପାରିବ। କେନ୍ଦ୍ର ପେଟ୍ରୋଲିୟମ୍ ଏବଂ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଗତ ମାର୍ଚ୍ଚ 23 ପରଠାରୁ 660,000 ଅଧିକ 5 କିଲୋଗ୍ରାମ ବିଶିଷ୍ଟ ସିଲିଣ୍ଡର ବିକ୍ରି କରାଯାଇଛି। ମନ୍ତ୍ରଣାଳୟ କହିଛି କୌଣସି ଏଲ୍ପିଜି ବିତରଣ କେନ୍ଦ୍ରରେ ସିଲିଣ୍ଡର ଅଭାବ ଦେଖାଦେଇନାହିଁ। ଚଳିତ ମାସ 4 ଦେଶରେ ସର୍ବାଧିକ 51 ଲକ୍ଷ ଘରୋଇ ସିଲିଣ୍ଡର ବିତରଣ କରାଯାଇଥିବା ମନ୍ତ୍ରଣାଳୟ କହିଛି। ଅନ୍ୟପକ୍ଷରେ ପାଇପ୍ ଯୋଗେ ଗ୍ୟାସ୍ ବିତରଣ ବ୍ୟବସ୍ଥାକୁ ସରକାର ବୃଦ୍ଧି କରିଛନ୍ତି। 3,60,000 ପରିବାରକୁ ପାଇପ୍ ଯୋଗେ ଗ୍ୟାସ୍ ଯୋଗାଇ ଦିଆଯାଉଥିବା ବେଳେ ଗତ ମାର୍ଚ୍ଚ 3,90,000 ନୂଆ ପଞ୍ଜିକରଣ ହୋଇଛି। ଦେଶରେ ଥିବା ତୈଳ ବିଶୋଧନାଗାରଗୁଡ଼ିକ ଅଧିକ କ୍ଷମତାରେ ଉତ୍ପାଦନ ଜାରି ରଖିଛନ୍ତି। କେତେକ ରାଜ୍ୟକୁ ଅତିରିକ୍ତ ସହାୟତା ଭାବେ କିରୋସିନ୍ ଯୋଗାଇ ଦିଆଯାଉଥିବା ମନ୍ତ୍ରଣାଳୟ କହିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସମସ୍ତ ଜାହାଜ ଚଳାଚଳ ପାଇଁ ହର୍ମୁଜ୍ ପ୍ରଣାଳୀକୁ ପୁନଃ ଖୋଲିବା ଲାଗି ଆସନ୍ତାକାଲି ସୁଦ୍ଧା ସମୟସୀମା ପୂରଣ କରିବାରେ ବିଫଳ ହେଲେ ଇରାନ୍ର ଶକ୍ତିକେନ୍ଦ୍ର ଏବଂ ସେତୁଗୁଡ଼ିକୁ ଧ୍ୱଂସ କରିବାକୁ ଧମକ ଦେଇଛନ୍ତି। ସେ କହିଛନ୍ତି ଇରାନ୍ ଗୁରୁତ୍ୱପୂର୍ଣ୍ଣ ହର୍ମୁଜ୍ ପ୍ରଣାଳୀ ଦେଇ ସାଧାରଣ ପରିବହନ ବ୍ୟବସ୍ଥାକୁ ବନ୍ଦ କରିଦେଇଛି, ଯାହାଫଳରେ ବିଶ୍ୱରେ ତୈଳ ମୂଲ୍ୟ ବୃଦ୍ଧି ପାଇବା ସହ ମୁଦ୍ରାସ୍କୀତି ସୃଷ୍ଟି ହେବାର ଆଶଙ୍କା ଦେଖାଦେଇଛି। ୱାଶିଂଟନ୍ ଦ୍ୱାରା ଜାରି କରାଯାଇଥିବା 48 ଘଣ୍ଟାର ଚେତାବନୀ ପରେ ଇରାନ୍ ପାଇଁ ହର୍ମୁଜ୍ ପ୍ରଣାଳୀକୁ ପୁନଃ ଖୋଲିବା ପାଇଁ ସମୟସୀମା ନିକଟତର ହେଉଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଆଜି ସୁଦ୍ଧା ଏକ ଚୁକ୍ତି ଚୂଡ଼ାନ୍ତ ହେବାର ସମ୍ଭାବନା ରହିଛି। ତେବେ ଇରାନ୍ ଏହି ଚେତାବନୀକୁ ପ୍ରତ୍ୟାଖ୍ୟାନ କରିଛି ଓ ଏଭଳି ପରିସ୍ଥିତିରେ ଆଲୋଚନା କରିବ ନାହିଁ ବୋଲି କହିଛି। ଇତିମଧ୍ୟରେ ପେଟ୍ରୋଲିୟମ୍ ରପ୍ତାନୀକାରୀ ଦେଶଗୁଡ଼ିକର ଏକ ଆଭାସୀ ବୈଠକ ଆସନ୍ତା ମଇ ମାସରୁ ପ୍ରତିଦିନ ତେଲ ଉତ୍ପାଦନ କୋଟା 2,06,000 ବ୍ୟାରେଲ୍କୁ ବୃଦ୍ଧି କରିବାକୁ ରାଜି ହୋଇଥିବା ଜଣାପଡ଼ିଛି। ପଶ୍ଚିମ ଏସିଆରେ ସଂଘର୍ଷ ଯୋଗୁଁ ପେଟ୍ରୋଲିୟମ୍ ଯୋଗାଣରେ ସୃଷ୍ଟି ହୋଇଥିବା ସମସ୍ୟାକୁ ଦୃଷ୍ଟିରେ ରଖି ନେପାଳ ସରକାର ସେଠାକାର ସରକାରୀ କାର୍ଯ୍ୟାଳୟ ଏବଂ ଶିକ୍ଷାନୁଷ୍ଠାନଗୁଡ଼ିକୁ ସପ୍ତାହକୁ 2 ବନ୍ଦ ରଖିବା ଲାଗି ନିଷ୍ପତ୍ତି ନେଇଛନ୍ତି। ନୂଆ ବ୍ୟବସ୍ଥା ଅନୁଯାୟୀ ସରକାରୀ କାର୍ଯ୍ୟାଳୟ ଏବଂ ଶିକ୍ଷାନୁଷ୍ଠାନ ପାଇଁ ଏବେ ଶନିବାର ଓ ରବିବାର ବନ୍ଦ ରହିବ। ସେଠାକାର ସରକାରୀ ମୁଖପାତ୍ରଙ୍କ ସୂଚନା ଅନୁଯାୟୀ ଗତକାଲି କ୍ୟାବିନେଟ୍ ବୈଠକରେ ଏହି ନିଷ୍ପତ୍ତି ହୋଇଛି। ସେ କହିଛନ୍ତି ଶିକ୍ଷାନୁଷ୍ଠାନଗୁଡ଼ିକୁ ବାଦ୍ ଦେଇ ସରକାରୀ କାର୍ଯ୍ୟାଳୟଗୁଡ଼ିକ ଏବେ ପ୍ରତ୍ୟେକ ଦିନ ସକାଳ 9:00 5:00 ପର୍ଯ୍ୟନ୍ତ କାର୍ଯ୍ୟ କରିବ। ସାମ୍ପ୍ରତିକ ବନ୍ୟା ଏବଂ ଭୂମିକମ୍ପ ଯୋଗୁଁ ଆଫଗାନିସ୍ତାନ ଜଟିଳ ପରିସ୍ଥିତି ଦେଇ ଗତି କରୁଥିବା ବେଳେ ଭାରତ ମାନବିକ ସହାୟତା ପଠାଇଛି। ଏକ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ଏହି ସହାୟତା ସାମଗ୍ରୀ ମଧ୍ୟରେ ରୋଷେଇ ସାମଗ୍ରୀ, ସ୍ୱଚ୍ଛତା କିଟ୍, ପ୍ଲାଷ୍ଟିକ୍ ସିଟ୍, ତାର୍ପୋଲିନ୍, ଶୟନ ସାମଗ୍ରୀ ଏବଂ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ରହିଛି। ମନ୍ତ୍ରଣାଳୟ କହିଛି ଯେ ଭାରତ ଆଫଗାନିସ୍ତାନର ଲୋକଙ୍କ ସହିତ ରହିଛି ଏବଂ ଏଭଳି ଆହ୍ୱାନମୂଳକ ପରିସ୍ଥିତିରେ ମାନବିକ ସହାୟତା ଯୋଗାଇ ଦେବା ଲାଗି ଭାରତ ସମ୍ପୂର୍ଣ୍ଣ ପ୍ରତିବଦ୍ଧ। ଆକାଶବାଣୀରେ ଲୋକଙ୍କ ପଦ୍ମ ଧାରାବାହିକର ପରବର୍ତ୍ତୀ ଭାଗରେ ନିଲେଶ ବିନୋଦ ଚନ୍ଦ୍ରା ମାଣ୍ଡେଲୱାଲଙ୍କ ସହ ବାର୍ତ୍ତାଳାପ ପ୍ରଚାର କରାଯିବ। ସାମାଜିକ କାର୍ଯ୍ୟକ୍ଷେତ୍ରରେ ଏବଂ ଅଙ୍ଗଦାନକୁ ପ୍ରୋତ୍ସାହିତ କରିବା ଦିଗରେ ତାଙ୍କ ଉଲ୍ଲେଖନୀୟ ଅବଦାନ ପାଇଁ ପଦ୍ମଶ୍ରୀରେ ସମ୍ମାନିତ କରାଯିବ। ଏହି ବାର୍ତ୍ତାଳାପ ଆଜି ସକାଳ 9:10 100.1 ଆକାଶବାଣୀ ଗୋଲ୍ଡ ଚ୍ୟାନେଲ୍ରେ ପ୍ରସାରଣ କରାଯିବ। କାର୍ଯ୍ୟକ୍ରମ ନ୍ୟୁଜ୍ ଅନ୍ ଏଆଇଆର୍ ଓ ନ୍ୟୁଜ୍ ଅନ୍ ଏଆଇଆର୍ ଅଫିସିଆଲ୍ ୟୁଟ୍ୟୁବ୍ ଚ୍ୟାନେଲ୍ରେ ମଧ୍ୟ ଉପଲବ୍ଧ ହେବ। ଆଇପିଏଲ୍ କ୍ରିକେଟ୍ରେ ଗତକାଲି ରାତିରେ ବେଙ୍ଗାଲୁରୁର ଏମ୍ ଚିନ୍ନାସ୍ୱାମୀ ଷ୍ଟାଡିୟମ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ 43 ଚେନ୍ନାଇ ସୁପର କିଙ୍ଗ୍ସକୁ ପରାସ୍ତ କରିଛି। ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଦ୍ୱାରା ଧାର୍ଯ୍ୟ 251 ବିଜୟ ଲକ୍ଷ୍ୟକୁ ପିଛା କରି ଚେନ୍ନାଇ ସୁପର କିଙ୍ଗ୍ସ ସମସ୍ତ ୱିକେଟ୍ ହରାଇ 207 ସ୍କୋର କରିଥିଲା। ପ୍ରଥମେ ବ୍ୟାଟିଂ କରି ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ନିର୍ଦ୍ଧାରିତ 20 3 ୱିକେଟ୍ ହରାଇ 250 କରିଥିଲା। ଟିମ୍ ଡେଭିଡ୍ଙ୍କୁ ପ୍ଲେୟାର୍ ଅଫ୍ ଦ ମ୍ୟାଚ୍ ଘୋଷଣା କରାଯାଇଥିଲା। ଗତକାଲି ଖେଳାଯାଇଥିବା ଅନ୍ୟ ଏକ ମ୍ୟାଚ୍ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ 5 ସନ୍ରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରିଥିଲା। ଆଇପିଏଲ୍ କ୍ରିକେଟ୍ରେ ଆଜି କୋଲକାତା ଇଡେନ୍ ଗାର୍ଡେନ୍ରେ ଆଜି ସନ୍ଧ୍ୟା 7:30 ପଞ୍ଜାବ କିଙ୍ଗ୍ସ ଏବଂ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ଆସାମ ବିଧାନସଭା ନିର୍ବାଚନ ନିମନ୍ତେ ପ୍ରଚାର କାର୍ଯ୍ୟର ଶେଷ ପର୍ଯ୍ୟାୟରେ ଆଜି 3 ର୍ୟାଲିକୁ ଉଦ୍ବୋଧନ ଦେବେ ପ୍ରଧାନମନ୍ତ୍ରୀ। ପଶ୍ଚିମ ଏସିଆ ପରିସ୍ଥିତି ମଧ୍ୟରେ ଇସ୍ରାଏଲ୍କୁ ଆସନ୍ତା ମଇ ମାସ 31 ପର୍ଯ୍ୟନ୍ତ ବିମାନ ସେବା ବନ୍ଦ ରଖିଲା ଏୟାର ଇଣ୍ଡିଆ। ପଶ୍ଚିମ ଏସିଆ ବିବାଦର ବର୍ତ୍ତମାନ ପରିସ୍ଥିତି ଉପରେ ଇରାନ୍ ଓ କତାର ସହ ଆଲୋଚନା କଲେ ବୈଦେଶିକ ମନ୍ତ୍ରୀ। ଦେଶରେ 5 କିଲୋଗ୍ରାମ ବିଶିଷ୍ଟ ଏଲ୍ପିଜି ସିଲିଣ୍ଡର ବିତରଣ ଲାଗି ନିଷ୍ପତ୍ତି ହୋଇଥିବା ପେଟ୍ରୋଲିୟମ୍ ମନ୍ତ୍ରଣାଳୟର ସୂଚନା। ଏବଂ ଆଇପିଏଲ୍ କ୍ରିକେଟ୍ରେ ଗତକାଲି ଅନୁଷ୍ଠିତ 2 ମ୍ୟାଚ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ବିଜୟୀ। ଆଜି ଅନୁଷ୍ଠିତ ହେବ ପଞ୍ଜାବ କିଙ୍ଗ୍ସ ଓ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ମ୍ୟାଚ୍। ସମ୍ବାଦ ଶେଷ ହେଲା।